ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲ ପର୍ଯ୍ୟଟନ ଭବନର ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଆଉ ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍। ଧଉଳି ଅଞ୍ଚଳର ପୁନର୍ବିକାଶ ଲାଗି ମାଷ୍ଟର ପ୍ଲାନ୍ର ସମୀକ୍ଷା କରିକରି ପର୍ଯ୍ୟଟକମାନଙ୍କର ଅନୁଭୂତିକୁ ସମୃଦ୍ଧ କରବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ସେ ଇଲାକାନ ବୈଦ୍ୟୁତିକ ଗାଡ଼ି ଚଳାଚଳ ଉପରେ ବିଲ୍ ଜୋର୍ ଦିଆଯାଇଛି। ଆଇବା ରଥଯାତ୍ରାକେ ନଜରରେ ରଖିକରି ପ୍ରଚାର ଯୋଜନା ଉପରେ ବିଲ୍ ବୈଠକଟି ଆଲୋଚନା କରାଯାଇଛି। ହୋମ୍ଷ୍ଟେ, ଦୁଃସାହସିକ ପର୍ଯ୍ୟଟନ, ପର୍ଯ୍ୟଟକମାନଙ୍କର ସୁରକ୍ଷା, ପରିମଳ ବ୍ୟବସ୍ଥାର ସମୀକ୍ଷା କରାଯାଇକରି ଓଡ଼ିଶାକେ ସ୍ୱଚ୍ଛ ଓ ସୁରକ୍ଷିତ ପର୍ଯ୍ୟଟନସ୍ଥଳ କରବାର୍କେ ବୈଠକଟି ଜୋର୍ ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ଲୋକସେବା ପରୀକ୍ଷା ଓସିଏସ୍ 2024 ପରୀକ୍ଷା ଫଲ ଗଲାକାଲ ବାହାରିଛି। ଏଥି 200 ପରୀକ୍ଷାର୍ଥୀ ସଫଲ ହୋଇଛନ୍। ପରୀକ୍ଷାର୍ଥୀ ବୁବୁନ ସାହୁ ପହିଲା ଠାନ୍ ଅଧିକାର କରିଥିବାର ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରି ଯେ ଓସିଏସ୍ 2024 ଲାଗି ରାଜ୍ୟ ସରକାର 200 ପଦବୀ ଅନୁମୋଦନ କରିଥିଲେ। ପରୀକ୍ଷା ଲାଗି 85,223 ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ ସେମାନଙ୍କର ଭିତରୁ 33,630 ମହିଳା ରହିଥିଲେ। ଗଲା ଜାନୁଆରୀ 31 ଫେବୃୟାରୀ 10 ତାରିଖ ଭିତରେ ଏଥିଲାଗି ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆଇବା ମୌସୁମୀ ଓ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଗଲାକାଲି ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗର ସଚିବ ସୁଭା ଶର୍ମା ଆଉ ସର୍ବୋଚ୍ଚ ଯନ୍ତ୍ରୀ ବିଭୂତି ଭୂଷଣ ଦାସଙ୍କର ଅଧ୍ୟକ୍ଷତାରେ ବସିଥିବା ବୈଠକଟି ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇକରି ସଜାଗ ରହିବାର୍କେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଥିବା ନଦୀବନ୍ଧମାନଙ୍କର ମରାମତି କାମର ସ୍ଥିତି ସମୀକ୍ଷା କରିକରି ବର୍ଷା ଆଗନୁ ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁନ୍ 1 ଅକ୍ଟୋବର 31 ତାରିଖ ତକ ସବୁ ଡିଭିଜନ ସର୍କଲ୍ ଆଉ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ 24 ବନ୍ୟା ନିୟନ୍ତ୍ରଣ କକ୍ଷ ଚାଲବା। ସେଚ ସଦନ ଆଉ ରାଜୀବ ଭବନ ଥିବା ବନ୍ୟା ପ୍ରକୋଷ୍ଠ ବିଲ୍ ଦିନକି ରାତ କାମ କରବା। ବୈଠକଟି ବିଭାଗୀୟ ବରିଷ୍ଠ ଅଧିକାରୀ ଆଉ ସବୁ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀମାନେ ଆଭାସୀ ଜରିଆ ଯୋଗ ଦେଇକରି ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ଜନେଇଥିଲେ। ରାଜ୍ୟ ଆଇସନ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଛାତ୍ରଛାତ୍ରୀମାନେ ଆଇବା ମାସ 10 ରାତି 11:45 ତକ ଆବେଦନ କରିପାରିବେ। ଜୁନ୍ 17 ତାରିଖ ପହିଲା ଖେପ ନାଁ ଲେଖା ମେଧା ତାଲିକା ବାହାରିବା। ଜୁନ୍ 18-20 ତାରିଖ ଭିତରେ ପହିଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ତାରିଖନୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସ୍ୟାମ୍ସ ୱେବ୍ସାଇଟ୍ ଜରିଏ ଆବେଦନ କରିପାରିବେ ବୋଲି ବିଭାଗ ତରଫ କୁହାଯାଇଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀ ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରଥି କରାଯିବା। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ନୂଆପଡ଼ା ଗସ୍ତଟି ଆସିଥିବା ସମୟଥି ସ୍ଥାନୀୟ ସଦ୍ଭାବନା ସଭାଗୃହନ କ୍ରେତା ବିକ୍ରେତାମାନଙ୍କ ଲାଗି ନୂଆ ୱେବ୍ ପୋର୍ଟାଲ୍ ନୂଆପଡ଼ା ହାଟ୍ର ଉଦ୍ଘାଟନ କରିଛନ୍। ଏହି ପୋର୍ଟାଲ୍ ଜରିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ଦରବର ପ୍ରଚାର ଆଉ ବିପଣନ ଲାଗି ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମ ମିଳିପାରବା। ଓଡ଼ିଶାନ ପହିଲା ଥର ଲାଗି ଓର୍ମାସର ସହଯୋଗଥି ଏନ୍ତା ପୋର୍ଟାଲ୍ ତିଆରି କରାଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲିକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ଉନ୍ନୟନ ସମିତିର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜୁଆନ ପିଲା ଟୁକେଲମାନଙ୍କୁ ଚାକିରି ପଛାଡ଼େ ନାଇଁ ଯାଇକରି ଉଦ୍ୟୋଗୀ ହେବାର୍କେ ଆହ୍ୱାନ ଦେଇଛନ୍। ପେନ୍ସନ୍ ବଣ୍ଟନଥି ସ୍ୱଚ୍ଛତା ଆନ୍ବା ଲାଗି 70 ବୟସ ଆଉ ତାନୁ ଅୟତ୍କା ପେନ୍ସନ୍ ଭୋଗୀମାନଙ୍କର ସର୍ଭେ 15 ଭିତରେ ସାରବାର୍କେ ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଲାକାଲି ଟିଟିଲାଗଡ଼ର ରାଜ୍ୟର ସବୁନୁ ଜହ ତାପମାତ୍ରା 44.5°C ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରନୁ 44.4°C ରେକର୍ଡ କରାଯାଇଛି। ଆଇବା 4 ତକ ରାଜ୍ୟର ତାପମାତ୍ରାଟି ଖାସ୍ ପରିବର୍ତ୍ତନ ନାହିଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଇବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଜବର ଖରା ଆଉ ଗୁଳୁଗୁଳି ଲାଗି କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।